ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜାତୀୟ ପତାକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏ ଅଭିଯାନରେ ଯୋଡ଼ି ହେବାକୁ ଜନସାଧାରଣଙ୍କୁ ଦେଲେ ଆହ୍ୱାନ। ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ପରେ କୌଣସି ବ୍ୟକ୍ତି ଭୂମିହୀନ ରହିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ। ନିଶାମୁକ୍ତ ଭାରତ ଅଭିଯାନରେ ଦେଶବ୍ୟାପୀ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ସୂଚନା ଏବଂ ଏନ୍ଆଇଆର୍ଏଫ୍ର ସାମଗ୍ରିକ ଇନ୍କ୍ରିରେ ରାଜ୍ୟର 3ଟି ଅନୁଷ୍ଠାନ ସ୍ଥାନିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଯୋଗ ଦେଇଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏ ଅଭିଯାନର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଏହି ଅଭିଯାନରେ ଓଡ଼ିଶାବାସୀଙ୍କୁ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ହର୍ ଘର୍ ତ୍ରିରଙ୍ଗା କାନ୍ଭାସ୍ରେ ଶ୍ରୀ ମାଝି ଆଜି ଦସ୍ତଖତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସନ୍ଧ୍ୟାରେ 3ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ। ବୈଠକରେ ଓଡ଼ିଶାରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା କରାଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସଡ଼କ ପରିବହନ କ୍ଷେତ୍ର ବ୍ୟାପକ କରାଯିବ। ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶାର ବିକାଶ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହାସହ କୋଷ୍ଟାଲ ହାଇୱେ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟ ସହ ଜଡ଼ିତ କେତେକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଏବଂ ଦଳୀୟ ସଦସ୍ୟଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଆଗାମୀ ପାଞ୍ଚ ବର୍ଷ ପରେ କୌଣସି ବ୍ୟକ୍ତି ଭୂମିହୀନ ବାସହୀନ ରହିବେ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବ ହିତାଧିକାରୀଙ୍କୁ 4 ଡିସମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସରକାରଙ୍କ ନିଷ୍ପଭି ଅନୁଯାୟୀ ସରକାରୀ ଜମିରେ ଘର କରି ଦୀର୍ଘଦିନ ଧରି ରହିଆସୁଥିବା ହିତାଧିକାରୀମାନଙ୍କୁ ମଧ୍ୟ 4 ଡିସମିଲ୍ ଲେଖାଏଁ ଜମି ଯୋଗାଇ ଦିଆଯିବ। ସେହିଭଳି କଳାହାଣ୍ଡିରେ ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗୋଟେ କ୍ୟାଟାଗୋରୀ ଅଛି ଯେଉଁଟା ଗ୍ରାମାଞ୍ଚଳରେ ରହୁଛନ୍ତି ଏବଂ ବର୍ଷ ବର୍ଷ ଗ୍ରାମାଞ୍ଚଳରେ ରହିବା ସତ୍ତ୍ୱେ ଏବଂ ସରକାରୀ ଜାଗାରେ ଘର ଖଣ୍ଡେ କୁଡ଼ିଆ ଖଣ୍ଡେ ବନେଇବା ସତ୍ତ୍ୱେ ତାଙ୍କର ନିଜସ୍ୱ ଘରଡିହ ପଟ୍ଟା ନଥିଲା। ଯେଉଁମାନେ ପ୍ରକୃତ ହିତାଧିକାରୀ ଏବଂ ଯେଉଁମାନଙ୍କର ବାର୍ଷିକ ଆୟ ଯେଉଁଟା 60,000 ଥିଲା ତାକୁ ଆମେ 1,00,000କୁ ବୃଦ୍ଧି କରିଛୁ। 1,00,000 ଆୟର ସୀମା ଭିତରେ ଥିବା ସମସ୍ତ ଗରିବ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆମେ 4 ଡିସିମିଲ୍ ଲେଖା ଜମି ପଟ୍ଟା ପ୍ରଦାନ କରିବୁ।
ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ସମଗ୍ର ଦେଶରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀରେ ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏହି ଶପଥପାଠ କରାଇଛନ୍ତି। ଚଳିତ ବର୍ଷ ବିକଶିତ ଭାରତର ମନ୍ତ୍ର 'ଭାରତ ହେଉ ନିଶାରୁ ସ୍ୱତନ୍ତ୍ର'ର ବାର୍ତ୍ତା ନେଇ ନିଶାମୁକ୍ତ ଭାରତ ଅଭିଯାନର ଆୟୋଜନ ହେଉଛି। ଏହି ଅଭିଯାନରେ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ସୌରଗ୍ରାମ ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ଯୋଜନାରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଲେଖାଏଁ ଆଦର୍ଶ ସୌରଗ୍ରାମ ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 800 କୋଟି ଟଙ୍କା ବ୍ୟୟ କରାଯିବ। ସେହିଭଳି ଗ୍ରାମାଞ୍ଚଳରେ 5,000 ଏବଂ ସ୍ୱତନ୍ତ୍ର ରାଜ୍ୟ କ୍ଷେତ୍ରରେ 2,000ରୁ ଅଧିକ ଜନସଂଖ୍ୟା ବସବାସ କରୁଥିବା ଗ୍ରାମକୁ ସୌରଗ୍ରାମ ଭାବେ ପରିବର୍ତ୍ତନ କରାଯିବ। ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୌରଗ୍ରାମଗୁଡ଼ିକ ମଧ୍ୟରୁ ଅଧିକ ନବୀକରଣ ଶକ୍ତି କ୍ଷମତା ବିଶିଷ୍ଟ ଗ୍ରାମକୁ ବିଜେତା ଘୋଷଣା କରାଯିବା ସହ 1 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆସନ୍ତା 18 ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ବିଧାନସଭାରେ ବିଧାୟକମାନଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ଯୋଗଦେବେ ବୋଲି ସୂଚନା ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ସଂସ୍ଥାଗତ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କର ସାମଗ୍ରିକ ବର୍ଗରେ ରାଜ୍ୟର 3ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଏଥିରେ ଏନ୍ଆଇଟି ରାଉରକେଲା 34ତମ ସ୍ଥାନରେ ରହିଛି। ସେହିଭଳି ଇଞ୍ଜିନିୟରିଂ ବର୍ଗରେ ଏନ୍ଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ୱର ସମେତ ରାଜ୍ୟର 5ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଯୁବବର୍ଗଙ୍କୁ ସୁସ୍ଥ ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତାରେ କହିଛନ୍ତି ଏଡ୍ସ ଏବଂ ଏଥିସହ ଅନ୍ୟ ସଂକ୍ରମଣ ଉପରେ ସଚେତନତା ସୃଷ୍ଟି ପାଇଁ ଆଜିଠାରୁ ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ହୋଇଛି। ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଉରକେଲା ସରକାରୀ ଡାକ୍ତରଖାନାଠାରେ ରାଜ୍ୟସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ସ୍ପଟ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା 14 ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ଏଥିପାଇଁ ଚଏସ୍ ଲକିଂ କରିପାରିବେ। ଆସନ୍ତା 20 ତାରିଖ ପୂର୍ବାହ୍ନରେ ସ୍ପଟ୍ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 22-28 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଚଳିତ ଶିକ୍ଷାବର୍ଷରେ ବିଏଡ୍ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ ପାଇଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ 17 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଆସନ୍ତା ସେପ୍ଟେମ୍ବର ମାସ 23 ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସେହିଭଳି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2024 ନିମନ୍ତେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲିଙ୍କ୍ ପ୍ରକାଶ ପାଇଛି। ଆସନ୍ତା 17 ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ 2 ସିଟିଂରେ ଏହି ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ବିଏସ୍ସି ଓଡ଼ିଶା .ac.in ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହର୍ ଘର୍ ତିରଙ୍ଗା ଅଭିଯାନ ଅବସରରେ ଏକ ର୍ୟାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହି ର୍ୟାଲି ଜିଲ୍ଲା ଷ୍ଟାଡିୟମ୍ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଏସ୍ପି ଉପଜିଲ୍ଲାପାଳ ବିଭିନ୍ନ ଅଧିକାରୀ ଏବଂ ଛାତ୍ରଛାତ୍ରୀମାନେ ସେଲ୍ଫି ଉଠାଇଥିଲେ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ହର୍ ଘର୍ ତିରଙ୍ଗା ଅଭିଯାନ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରାଯାଉଛି। ଜିଲ୍ଲାରେ 2 ଲକ୍ଷ ତ୍ରିରଙ୍ଗା ପତାକା ପ୍ରସ୍ତୁତ ହେବାକୁ ଥିବାବେଳେ କେବଳ ଗାୟତ୍ରୀ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ 4000 ପତାକା ତିଆରି କରିଛନ୍ତି। ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି। 2011 ଆଜିର ଦିନରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇ ଆସୁଛି। ହାତୀ ଗଣନା ରିପୋର୍ଟ 2024 ଅନୁସାରେ ରାଜ୍ୟରେ ଗତ 7 ବର୍ଷରେ 122 ହାତୀ ବୃଦ୍ଧି ପାଇବା ଫଳରେ ହାତୀ ସଂଖ୍ୟା 2098 ପହଞ୍ଚିଛି। ଏହି ଗଣନାରେ 38 ବନଖଣ୍ଡକୁ ସାମିଲ କରାଯାଇଥିଲା। 13 ବନଖଣ୍ଡରେ ଆଦୌ ହାତୀ ନଥିବା ଜଣାପଡ଼ିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରିରେ ଆଜି ହସ୍ତୀ ଦିବସ ପାଳନ କରାଯାଇଛି। ହାତୀଙ୍କ ସୁରକ୍ଷାକୁ ନେଇ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକରେ ଜିଲ୍ଲାପାଳ ଆବଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଏସ୍ପି ସ୍ମିତ୍ ପରମାରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ 20 ଅଭିଯୋଗର ଶୁଣାଣି କରିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଜିକୃତ 48 ଅଭିଯୋଗର ଶୁଣାଣି ହୋଇଥିଲା। ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 5 ଭିନ୍ନକ୍ଷମ ଦମ୍ପତିଙ୍କୁ 2,50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଧନପୁର ପଞ୍ଚାୟତଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ପାଣିପାଗ ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିପ୍ରଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ 18 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ପତାକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏ ଅଭିଯାନରେ ଯୋଡ଼ି ହେବାକୁ ଜନସାଧାରଣଙ୍କୁ ଦେଲେ ଆହ୍ୱାନ। ରାଜ୍ୟରେ ଆଗାମୀ 5 ବର୍ଷ ପରେ କୌଣସି ବ୍ୟକ୍ତି ଭୂମିହୀନ ରହିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ। ନିଶାମୁକ୍ତ ଭାରତ ଅଭିଯାନରେ ଦେଶବ୍ୟାପୀ 11 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ସୂଚନା ଏବଂ ଏନ୍ଆଇଆର୍ଏଫ୍ର ସାମଗ୍ରୀକରଣ ଇଙ୍କ୍ରିରେ ରାଜ୍ୟର 3 ଅନୁଷ୍ଠାନ ସ୍ଥାନିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।